ମୁଁ ହଉଛି 50 ନମ୍ବର ୱାର୍ଡର ଫାୟାର ଷ୍ଟେସନ ଏବଂ ଭଗବତୀ ମଠର ଅଙ୍ଗନାଡ଼ି ୱାର୍କର ଆଉ ମୁଁ କବିତା ସ୍ୱାଇଁ। ଆଉ ଆଜି ଯୋଉ ଏଇ ଜନହିତକର କାର୍ଯ୍ୟକ୍ରମ କରାଗଲା ଏଇଟା ହଉଛି ବହୁତ ଉଚ୍ଚ କୋଟିର, କାହିଁକି ନା ଆମେ ସମସ୍ତେ ଟିଭି ମିଡିଆରେ ଯେତିକି ଜାଣୁ ଏବଂ ସ୍ପଟରେ ଯଦି ଆମର ସିପାର ମେମ୍ବର ଆଉ ଆମର ସାହିର ଲୋକ ସିଏମ୍ସି ମେମ୍ବର ଆଉ କର୍ପୋରେଟର ୱାର୍କର ଏବଂ ସ୍ୱେଚ୍ଛାସାଥୀ ସମସ୍ତେ ମିଳିତ ଭାବରେ ଯେଉଁ କାର୍ଯ୍ୟକ୍ରମ କରାଗଲା ଏଇଟା ବହୁତ ଉଚ୍ଚକୋଟିର ଏବଂ ପ୍ରତ୍ୟେକ ଲୋକ ଡୋର ଟୁ ଡୋର ଏଇଟା କ୍ୟାମ୍ପେନିଂ ହେଲା।